ଆକାଶବାଣୀ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ଗୁଜରାଟର ସାନନ୍ଦଠାରେ ଏକ ସେମିକଣ୍ଡକ୍ଟର ଯନ୍ତ୍ରାଂଶର ସଂଯୋଗୀକରଣ, ପରୀକ୍ଷଣ ଏବଂ ପ୍ୟାକେଜିଂ ସୁବିଧାର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। ଆନ୍ଧ୍ରପ୍ରଦେଶର କାକିନାଡ଼ା ଜିଲ୍ଲା ଅଧୀନସ୍ଥ ଭେଟଲାପାଲେମ୍ଠାରେ ବାଣ କାରଖାନା ବିସ୍ଫୋରଣରେ 21 ଜଣଙ୍କର ମୃତ୍ୟୁ। ପ୍ରଧାନମନ୍ତ୍ରୀ ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଶୋକ ପ୍ରକାଶ। ଇସ୍ରାଏଲ୍ ଓ ଆମେରିକାର ଇରାନ୍ ଉପରେ ମିଳିତ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଆବୁଧାବି, ବାହାରିନ୍ ଏବଂ କୁଏତ ଉପରେ ଇରାନ୍ର କ୍ଷେପଣାସ୍ତ୍ର ମାଡ଼। ଅଣସଂରକ୍ଷିତ ଟିକେଟ୍ ସେବା ବ୍ୟବସ୍ଥା ମୋବାଇଲ୍ ଆପ୍ ଆସନ୍ତାକାଲିଠାରୁ ବ୍ୟାହତ ହେବା ନେଇ ରେଳ ମନ୍ତ୍ରଣାଳୟର ସୂଚନା। ଏବଂ ପୁରୁଷ T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ଟସ୍ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟ ଗସ୍ତ ଅବସରରେ ସାନନ୍ଦଠାରେ ମାଇକ୍ରନ୍ ସେମିକଣ୍ଡକ୍ଟର ଟେକ୍ନୋଲୋଜି ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ଏକ ଉଦ୍ୟୋଗକୁ ଉଦ୍ଘାଟନ କରିଛନ୍ତି। ସେମିକଣ୍ଡକ୍ଟର ଯନ୍ତ୍ରାଂଶର ସଂଯୋଗୀକରଣ, ପରୀକ୍ଷଣ ଏବଂ ପ୍ୟାକେଜିଂ ସୁବିଧା ଏଠାରେ ରହିଛି। ଏହି ଉଦ୍ଦେଶ୍ୟରୁ ଦେଶର ପ୍ରଥମ ସେମିକଣ୍ଡକ୍ଟର ମେମୋରି ମଡ୍ୟୁଲ୍ର ବାଣିଜ୍ୟିକ ଉତ୍ପାଦନ ତଥା ଯୋଗାଣ ଆରମ୍ଭ ହେବ। ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଏହି ଉଦ୍ୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଡ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। ବିଶ୍ୱ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳରେ ଭାରତର ସ୍ଥିତିକୁ ଦୃଢ଼ କରିବା ନେଇ ଏହା ଏକ ପ୍ରମୁଖ ପଦକ୍ଷେପ। ଶ୍ରୀ ମୋଦି କହିଛନ୍ତି ଭାରତର କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ ବିଶ୍ୱକୁ AI କ୍ଷେତ୍ରରେ ଭାରତର ଦକ୍ଷତା ନେଇ ଅବଗତ କରାଇଛି। ସେ କହିଛନ୍ତି ବିଶ୍ୱ ଯୋଗାଣ ଶୃଙ୍ଖଳ, ଚିପ୍ସ ଏବଂ AIର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକୁ ସୁରକ୍ଷିତ କରିବା ପାଇଁ ଭାରତ ଆମେରିକା ମଧ୍ୟରେ ଭାଗିଦାରିତା ନେଇ ସହମତି ହୋଇଛି। ସେମିକଣ୍ଡକ୍ଟର ମିଶନ୍ର ଦ୍ୱିତୀୟ ପର୍ଯ୍ୟାୟ ଏବଂ 10 ପ୍ରମୁଖ ପ୍ରକଳ୍ପର ଅନୁମୋଦନ ଆଧାରରେ ସାନନ୍ଦରୁ ନଏଡ଼ା ଏବଂ ଆସାମ ପର୍ଯ୍ୟନ୍ତ ଏକ ଦେଶବ୍ୟାପୀ ଇକୋସିଷ୍ଟମ୍ ରୂପାନ୍ତରିତ ହେବାକୁ ଯାଉଛି। ଇଲେକ୍ଟ୍ରୋନିକ୍ସ ଏବଂ ଅଟୋମୋବାଇଲ୍ସର ବର୍ଦ୍ଧିତ ଚାହିଦା ଆଧାରରେ ଦେଶର ଉତ୍ପାଦନ ଆକାଂକ୍ଷା ବୃଦ୍ଧି ପାଉଥିବା ନେଇ ପ୍ରଧାନମନ୍ତ୍ରୀ ମାଇକ୍ରନ୍ର ନେତୃତ୍ୱକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଏହି ଦଶନ୍ଧି ମଧ୍ୟରେ ଦେଶର ଯୁବବର୍ଗ ଏକ ପରିବର୍ତ୍ତନଶୀଳ ଭାରତ ଗଠନ କରିଛନ୍ତି, ଯାହା ବିଶ୍ୱସ୍ତରରେ ନିଜକୁ ସକ୍ଷମ ଏବଂ ପ୍ରତିଯୋଗିତାମୂଳକ ବୋଲି ପ୍ରମାଣିତ କରୁଛି।
ଅଭି ତକ୍ ସେମିକନ୍ ଇଣ୍ଡିଆ ପ୍ରୋଗ୍ରାମ କେ ତହତ କୁଲ 10 ପ୍ରୋଜେକ୍ଟକୁ ମଞ୍ଜୁରୀ ଦି ଜା ଚୁକି ହୈ। ଇନମେ ସେ ମାଇକ୍ରନ୍ କେ ଅଲାବା 3 ଔର ପ୍ରୋଜେକ୍ଟ ବି ବହୁତ ଜଲ୍ଦ ପ୍ରୋଡକ୍ସନ ଶୁରୁ କରନେ ୱାଲେ ହୈ। ଔର ହମ ଜୋ ସେମିକଣ୍ଡକ୍ଟର ଇକୋସିଷ୍ଟମ ବନା ରହେ ହୈ ୱୋ କିସି ଏକ ରିଜନ ତକ୍ ସୀମିତ ନହିଁ ହୈ, ୟେ ପ୍ୟାନ ଇଣ୍ଡିଆ ହୈ, ୟାନି ବିକଶିତ ଭାରତ କେ ନୟେ ଟେକ୍ ହବ ଦେଶ କେ ହର ହିସ୍ସେ ମେ ବିକଶିତ କିଏ ଜା ରହେ ହୈ।
ସମାବେଶରେ ଯୋଗଦେଇ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ସେମିକଣ୍ଡକ୍ଟର ଶିଳ୍ପ କ୍ଷେତ୍ରରେ ଭାରତ ବିଶ୍ୱ ମାନଚିତ୍ରରେ ନିଜର ସ୍ଥାନକୁ ସୁଦୃଢ଼ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ 6 ଗୁଣ ବୃଦ୍ଧି ପାଇଥିବା ବେଳେ ରପ୍ତାନୀ କ୍ଷେତ୍ର ମଧ୍ୟ 8 ଗୁଣ ବୃଦ୍ଧି ପାଇଛି। ମୋବାଇଲ୍ ଫୋନ୍ ଏବେ ଦେଶର ଶ୍ରେଷ୍ଠ ରପ୍ତାନୀ ସାମଗ୍ରୀ ମଧ୍ୟରେ ସ୍ଥାନ ପାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
ଭାରତ ମେଁ ଇଲେକ୍ଟ୍ରୋନିକ୍ସ ମାନୁଫ୍ୟାକ୍ଚରିଂ କୋ 6 ଗୁଣା ବଢାୟା ହୈ ଔର ଇଲେକ୍ଟ୍ରୋନିକ୍ସ କେ ଏକ୍ସପୋର୍ଟସ୍ କୋ 8 ଗୁଣା ବଢାୟା ହୈ। ଆଜ ମୋବାଇଲ୍ ଫୋନ୍ ଭାରତ କେ ଟପ୍ ଏକ୍ସପୋର୍ଟେଡ୍ ଆଇଟମ୍ସ ମେଁ ସେ ଏକ ହୋ ଚୁକେ ହୈ। ବଜେଟ୍ ମେଁ ସେମିକନ୍ 2.0 କି ଭି ଘୋଷଣା କର ଦି ହୈ।
22,500 କୋଟି ଟଙ୍କାରୁ ଅଧିକ ନିବେଶ ସହିତ ଏହି ପ୍ରକଳ୍ପ ଭାରତ ସେମିକଣ୍ଡକ୍ଟର ମିଶନ ଅଧୀନରେ ପ୍ରଥମ ଭାବେ କାର୍ଯ୍ୟକାରୀ ହୋଇଛି। 2023 ସେପ୍ଟେମ୍ବର ମାସରେ ଏହା ଭୂମିପୂଜନ କରାଯାଇଥିଲା। ଆନ୍ଧ୍ରପ୍ରଦେଶର କାକିନାଡ଼ା ଜିଲ୍ଲା ଅଧୀନସ୍ଥ ଭେଟଲାପାଲେମ୍ ଗ୍ରାମରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ହେବା ଫଳରେ 21 ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତମାନଙ୍କୁ କାକିନାଡ଼ା ସ୍ଥିତ ସରକାରୀ ହସ୍ପିଟାଲକୁ ନିଆଯାଇଛି। 90%-100% ପୋଡ଼ିଯାଇଥିବା ଆହତମାନଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲର ସୁପରିନଟେଣ୍ଡେଣ୍ଟ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରିଛନ୍ତି। ସମୁଦାୟ 18 ଜଣ ଆହତ ଚିକିତ୍ସାଧୀନ ଅଛନ୍ତି। ପୁଲିସ ଇତିମଧ୍ୟରେ 13 ଜଣ ମୃତକଙ୍କୁ ଠାବ କରିଛି। ପୁଲିସ, ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ ଏବଂ ଜରୁରୀକାଳୀନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। କାକିନାଡ଼ାର ସାଂସଦ ତାଙ୍ଗେଲା ଉଦୟ ଶ୍ରୀନିବାସ ଘଟଣାସ୍ଥଳ ପରିଦର୍ଶନ କରି ଆବଶ୍ୟକ ପଦକ୍ଷେପ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ତ୍ୱରିତ ରିଲିଫ୍ କାର୍ଯ୍ୟ ପରିଚାଳନା ସହ ମୃତାହତ ବ୍ୟକ୍ତିଙ୍କର ପରିବାରବର୍ଗଙ୍କ ପ୍ରତି ସହଯୋଗ ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏଭଳି ଗମ୍ଭୀର ପରିସ୍ଥିତିର ଅନୁଧ୍ୟାନ କରିବା ସହ ବରିଷ୍ଠ ଅଧିକାରୀମାନଙ୍କୁ ଘଟଣାସ୍ଥଳରେ ପହଞ୍ଚି ସମ୍ଭାବ୍ୟ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2,00,000 ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି, ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ହେଉଛି ଲୋକଙ୍କୁ ଆତ୍ମନିର୍ଭରଶୀଳ ଏବଂ ସଶକ୍ତ କରିବାର ସର୍ବୋତ୍ତମ ମାର୍ଗ। କେରଳର ଚାଙ୍ଗେନାସେରିରେ ଥିବା ସେଣ୍ଟ ବର୍ତ୍ମାନ୍ସ କଲେଜର ଶତବାର୍ଷିକୀ ସମାରୋହର ଉଦ୍ଯାପନୀ ସନ୍ଧ୍ୟାକୁ ସମ୍ବୋଧନ କରି ଉପରାଷ୍ଟ୍ରପତି କହିଛନ୍ତି, ପୂର୍ବରୁ ଭାରତ ଅନ୍ୟ ରାଷ୍ଟ୍ରର ବିକଶିତ ପ୍ରଯୁକ୍ତିବିଦ୍ୟା ଉପରେ ନିର୍ଭର କରୁଥିଲା, କିନ୍ତୁ ଏବେ ନିଜର ପ୍ରଯୁକ୍ତିବିଦ୍ୟା ଉଦ୍ଭାବନ ସୃଷ୍ଟି କରିବାରେ ନିରନ୍ତର ଅଗ୍ରଗତି କରୁଛି ବୋଲି ସେ କହିଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଭାରତ ୟୁରୋପୀୟ ସଂଘ ସମ୍ପର୍କ ଆଧାରିତ ଚଳିତ ବର୍ଷର ପ୍ରଥମ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଜୟଶଙ୍କର କହିଛନ୍ତି, ଉଭୟ ପକ୍ଷଙ୍କ ମଧ୍ୟରେ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ସୁରକ୍ଷା ଏବଂ ବିକାଶ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ପାରସ୍ପରିକ ଲାଭଦାୟକ ସହଭାଗିତା ନେଇ ଆଲୋଚନା ହୋଇଛି। ଏଥିରେ ଅଂଶଗ୍ରହଣ କରିଥିବା ଉଭୟ ପକ୍ଷର ପ୍ରତିନିଧିଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି। ଇସ୍ରାଏଲ ଓ ଆମେରିକା ପକ୍ଷରୁ ଆଜି ଇରାନ ଉପରେ ଆକ୍ରମଣ କରାଯାଇଛି। ରାଜଧାନୀ ତେହେରାନ ସମେତ ଇରାନର ବିଭିନ୍ନ ଅଞ୍ଚଳରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ଆକ୍ରମଣ ସଂକ୍ରାନ୍ତ 8 ମିନିଟ୍ର ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି। ୱାଶିଂଟନ୍ ଇରାନରେ ସାମରିକ ଅଭିଯାନ ଆରମ୍ଭ କରିଥିବା ଏଥିରେ ସୂଚନା ଦିଆଯାଇଛି। ଇରାନ ଶାସକଙ୍କ ପକ୍ଷରୁ ଆମେରିକୀୟ ଲୋକଙ୍କ ପ୍ରତି ଥିବା ବିପଦକୁ ପ୍ରତିହତ କରିବା ଏହି ଆକ୍ରମଣର ଅନ୍ୟତମ ଉଦ୍ଦେଶ୍ୟ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ କହିଛନ୍ତି, ଇରାନ ବିରୁଦ୍ଧରେ ଇସ୍ରାଏଲ ପକ୍ଷରୁ ଆଗୁଆ ଆକ୍ରମଣ କରାଯାଇଛି। ଏଥିପାଇଁ ଦେଶବ୍ୟାପୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଇରାନ ତା'ର ଆକାଶମାର୍ଗ ବନ୍ଦ କରିଛି, ସେଠାରେ ମୋବାଇଲ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ତେବେ କ୍ଷୟକ୍ଷତି ସଂକ୍ରାନ୍ତ ତଥ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଇରାନ ଉପରେ ଆକ୍ରମଣ ପରିପ୍ରେକ୍ଷୀରେ ଇରାକ ମଧ୍ୟ ତା'ର ଆକାଶମାର୍ଗ ବନ୍ଦ କରିଛି। ପ୍ରତିଶୋଧ ସ୍ୱରୂପ ଇରାନ ପକ୍ଷରୁ ଆବୁଧାବି, ବାହାରିନ୍ ଏବଂ କୁଏତରେ ଆକ୍ରମଣ କରାଯାଇଛି। ଇସ୍ରାଏଲ ସେନା କହିଛି, ଇରାନ ପକ୍ଷରୁ ଇସ୍ରାଏଲ ଉପରେ ମଧ୍ୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଏହି ଆକ୍ରମଣ ପରିପ୍ରେକ୍ଷୀରେ ଇସ୍ରାଏଲ ସାର୍ବଜନୀନ ସମାବେଶକୁ ନିଷିଦ୍ଧ କରିଥିବା ବେଳେ ସ୍କୁଲ ଓ କାର୍ଯ୍ୟସ୍ଥଳୀଗୁଡ଼ିକୁ ବନ୍ଦ କରାଯାଇଛି। ଚିକିତ୍ସାଧୀନ ରୋଗୀଙ୍କୁ ଭୂତଳ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଛି। ଇରାନ ସରକାରୀ ସମ୍ବାଦ ସରବରାହ ସଂସ୍ଥା ଦେଇଥିବା ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଇରାନର ହରମୁଜଗାନ ପ୍ରଦେଶରେ ଅବସ୍ଥିତ ମିନାବ ସହରରେ ବାଳିକା ବିଦ୍ୟାଳୟ ଉପରେ ଇସ୍ରାଏଲ ଆକ୍ରମଣ କରିଥିଲା, ଫଳରେ ସେଠାରେ 40 ଜଣ ଛାତ୍ରୀଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ସଂଯୁକ୍ତ ଆରବ ଏମିରେଟ୍ସ ପ୍ରତିରକ୍ଷା ମନ୍ତ୍ରଣାଳୟର ଆବୁଧାବିର ଏକ ଆବାସିକ ଅଞ୍ଚଳରେ କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ଜଣେ ଏସୀୟ ନାଗରିକଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି। ସାଉଦି ଆରବରେ ବସବାସ କରୁଥିବା ପ୍ରବାସୀ ଭାରତୀୟଙ୍କୁ ସତର୍କ ରହିବା ପାଇଁ ସାଉଦି ଆରବ ସ୍ଥିତ ଭାରତୀୟ ଦୂତାବାସ ପରାମର୍ଶ ଦେଇଛି। ଏଥିପାଇଁ ପରାମର୍ଶବଳୀ ମଧ୍ୟ ଦୂତାବାସ ପକ୍ଷରୁ ଜାରି କରାଯାଇଛି। ଦୂତାବାସ କହିଛି, ଭାରତୀୟ ନାଗରିକ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ପରାମର୍ଶକୁ ମଧ୍ୟ ପାଳନ କରିବା ଉଚିତ। ଜରୁରୀକାଳୀନ ପରିସ୍ଥିତିରେ ଦୂତାବାସ ପକ୍ଷରୁ ପ୍ରଦତ୍ତ ଇମେଲ୍ ଏବଂ ଟେଲିଫୋନ୍ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି। ଅଣସଂରକ୍ଷିତ ଟିକେଟ୍ ସେବା ବ୍ୟବସ୍ଥା ୟୁଟିଏସ୍ ମୋବାଇଲ୍ ଆପ୍ ଆସନ୍ତାକାଲିଠାରୁ ବ୍ୟାହତ ହେବା ନେଇ ରେଳ ମନ୍ତ୍ରଣାଳୟ ସୂଚନା ଦେଇଛି। ଏହି ସେବା ରେଲ୍ ୱାନ୍ ଆପ୍ ଯୋଗେ ଉପଲବ୍ଧ ହେବ ଏବଂ ଏହା ସ୍ୱୟଂକ୍ରିୟ ଭାବେ ଆର୍ ୱାଲେଟ୍ ବାଲାନ୍ସ ହସ୍ତାନ୍ତର କରିବ। ୟୁଟିଏସ୍ ସଂଯୋଗ ଥିବା ମୋବାଇଲ୍ ଆପ୍ରେ ରେଲ୍ ୱାନ୍ ଆପ୍ ନମ୍ବର ପଞ୍ଜୀକରଣ କରିବାକୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି। ଆଇସିସି ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ୍ ଦ୍ୱିତୀୟ ଗ୍ରୁପ୍ର ସୁପର 8 ପର୍ଯ୍ୟାୟର ଏକ ମ୍ୟାଚ୍ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି। ପାଲେକେଲେ ଆନ୍ତର୍ଜାତିକ ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଜମ୍ମୁ କାଶ୍ମୀର ପ୍ରଥମଥର ପାଇଁ ରଞ୍ଜି କ୍ରିକେଟ୍ ଟାଇଟଲ୍ ହାସଲ କରିଛି। ହୁବଲିଠାରେ ଖେଳାଯାଇଥିବା ମ୍ୟାଚ୍ରେ କର୍ଣ୍ଣାଟକ ବିପକ୍ଷରେ ଜମ୍ମୁ କାଶ୍ମୀର ଏହି ସଫଳତା ହାସଲ କରିଛି। ଦଳର ଏହି ସଫଳତାରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁଭେଚ୍ଛା ଜଣାଇଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଗୁଜରାଟର ସାନନ୍ଦଠାରେ ଏକ ସେମିକଣ୍ଡକ୍ଟର ଯନ୍ତ୍ରାଂଶର ସଂଯୋଗୀକରଣ, ପରୀକ୍ଷଣ ଏବଂ ପ୍ୟାକେଜିଂ ସୁବିଧାର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। ଆନ୍ଧ୍ରପ୍ରଦେଶର କାକିନାଡ଼ା ଜିଲ୍ଲା ଅଧୀନସ୍ଥ ଭେଟ୍ଲାପାଲେମ୍ଠାରେ ବାଣ କାରଖାନା ବିସ୍ଫୋରଣରେ 21 ଜଣଙ୍କର ମୃତ୍ୟୁ। ପ୍ରଧାନମନ୍ତ୍ରୀ ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଶୋକ ପ୍ରକାଶ। ଇସ୍ରାଏଲ୍ ଓ ଆମେରିକାରେ ଇରାନ୍ ଉପରେ ମିଳିତ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଆବୁଧାବି, ବାହାରିନ୍ ଏବଂ କୁଏତ ଉପରେ ଇରାନ୍ର କ୍ଷେପଣାସ୍ତ୍ର ମାଡ଼। ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ଟସ୍ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।